नमो भगवते वासुदेवाय ओम नमो भगवते वासुदेवाय श्रीमद्भागवत दशम स्कंद षष्ठ श्लोक अक्षर बाळं च तस्य उरसि क्रीडन्तम् अकुतो भयम् गोप्यस्तूर्णं समभ्येत्य जगृहोर्जातसंभ्रमः स्थलरे क्रीडन्तं क्रीडारत अकुतो भयं निर्भयरे गोप्यः समस्त गोपीगण तूर्णं तत्क्षणात् समभ्यत्य निकटकु आसि जगृह तोळि नैथिले जात संभ्रमा सेहि प्रकार स्नेह एवं श्रद्धा सहकारे ଶିଶୁ କୃଷ୍ଣଙ୍କୁ ପୁତନା ରାକ୍ଷସର ବକ୍ଷସ୍ଥଳରେ ଖେଳୁଥିବା ଦେଖି ଗୋପୀମାନେ ଅତ୍ୟନ୍ତ ବିସ୍ମୟିତ ହୋଇ ମହା ଆନନ୍ଦରେ ତାଙ୍କ ନିଜ କୋଳକୁ ଟେକି ନେଇଥିଲେ। ଭାରତରେ ଶ୍ରୀପ୍ରଭାତ ମହାରାଜ କହୁଛନ୍ତି, ଏହା ହିଁ ହେଉଛି ଶ୍ରୀକୃଷ୍ଣଙ୍କର ଭଗବତାର ପ୍ରକାଶ। ପୁତନ ରାକ୍ଷସୀ ଯଦିଓ ନିଜର ଯୋଗଶକ୍ତି ବଳରେ ତା ଦେହକୁ ବଡ଼ କିମ୍ବା ଛୋଟ କରିପାରୁଥିଲା, କିନ୍ତୁ ତଥାପି ଭଗବାନ ନିଜର ଯେକୌଣସି ଚିହ୍ନ ରୂପରେ परम शक्तिमान अटंती। श्रीकृष्ण होती परमेश्वर भगवान, कारण एक शिशु रूपे किंवा पूर्ण वयस्क युवक रूपे एक पुरुष ही अटंती। ज्ञान द्वारा किंवा अन्य कौनसी बाहिक प्रचेषा द्वारा शक्तिशाली होगा हुए ना, तेणु महाशक्तिमती पुतना जत शरीर विस्तार कला श्रीकृष्ण से छोट शिशु ही थे ଏବଂ ନିର୍ଭୟରେ ସେ ସେହି ରାକ୍ଷସୀର ବକ୍ଷସ୍ଥଳରେ ଖେଳୁଥିଲେ। ଷଡ଼ୈଶକ୍ୟପୂର୍ଣ୍ଣ ଭଗବାନ ଯେଉଁ ରୂପରେ ନିଜକୁ ପ୍ରକାଶ କରନ୍ତି ନା କାହିଁକି, ସବୁ ଅବସ୍ଥାରେ ସେ ପୂର୍ଣ୍ଣ ଶକ୍ତି ଏବଂ ଐଶ୍ୱର୍ଯ୍ୟ ସମନ୍ଵିତ ଅଟନ୍ତି। ତାଙ୍କର ଶକ୍ତି ସବୁବେଳେ ପୂର୍ଣ୍ଣ, ପରାଶ ଶକ୍ତି ବିବିଧେଇବ ସୁଏତେ। ସେ ଯେକୌଣସି ଅବସ୍ଥାରେ ନିଜ ସମସ୍ତ ଶକ୍ତି ପ୍ରଦର୍ଶନ କରିପାରନ୍ତି। ଷଷ୍ଠାୟ କ୍ରୀଡ଼ା ଆରମ୍ଭ ହେଉଛି, ଭଗବାନଙ୍କର ସବୁକିଛି ଆନନ୍ଦମୟ। ଭଗବାନ ଯେମିତି ଭଗବାନଙ୍କ ଭକ୍ତ ଭଗବାନ ପ୍ରାର୍ଥନା କରନ୍ତି ଯେ ବ୍ରଜେ ଭଗବାନ ଯେତେବେଳେ ଲବଣୀ ଚୋରି କରୁଛନ୍ତି ସେ ମଧ୍ୟ ଆନନ୍ଦମୟ, ସେ ମଧ୍ୟ ଗୌରବମୟ। ପୁଣି ଯଦି ଗୋପୀମାନଙ୍କର ବସ୍ତ୍ର ଚୋରି କରୁଛନ୍ତି ସେଇଟା ମଧ୍ୟ ଗୌରବମୟ, ସେଇଟା ମଧ୍ୟ ପ୍ରଶଂସା କରୁଛନ୍ତି ସମସ୍ତେ। ଏବଂ ଭଗବାନଙ୍କର ଯାହା କଲେ ମଧ୍ୟ ସମସ୍ତ ଯେଉଁ ଆମର ଅନେକ ଜନ୍ମ ଅର୍ଜିତ ପାପ ଚୌର ଭଗବାନ ଚୋରି କଲେ ମଧ୍ୟ ସେ ଚୌରାବରଗଣ ରୂପେ ସ୍ତୁତି କରାଯାଉଛି ତାଙ୍କୁ। ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନା ଚଦୁକୂଳ ଚୌରମ अनेक जन्मार्जित पाप चौरम चौरागण्यम पुरुषम नमामि। भगवान जहां कले मध्य से प्रशंसनीय भगवान। अब ये भगवान जो हत्या करना को से मध्य भगवान कृपा आम सुधारणा करा जाए पूर्व जो कमी पुतना को निज माँ पर जो गति यशोदा माता से भाव पुतना मध्य से गति प्राप्त होती तेणु पुतना जहाँ जेकोसी मत से नारदी कहते तस्मा के उपायन मन कृष्ण निर्देशे अमर जदि भगवान प्रति भक्ति आसुना अंत पक्षे ईर्षार हो द्वेष एक जिन भय रोकोसी उपाय होना कहीं मन को कृष्ण लगे पड़े पुतना भगवान मारे आ कि मारे इच्छा थी से भगवान से युक्त होती ये हूँ पुतनार अविशेषत्व भगवान से जेकोसी भगवान को जब भगवान सहित जब आम युक्त ना तो भौतिक जगत सहित युक्त हवा तेनाली भौतिक जगत सहित युक्त ही आम जिते भल कार्य कले से निंदनीय कि अंपक्ष जिते खराब कार्य कले भगवान सहित युक्त होता जो से प्रशंसनीय प्रशंसा कर राव भक्त कतो महात्मा मनोरथना से धावत बही जनकर जिते भल गुण था कि भगवान सहित युक्त होना से गुण द्वारा भगवान गुणानुवाद करना से गुण किसी मूल्य ना शिशन गौरव महाराज कहते जमी शून जीरो किसी मूल्य ना किंतु जदि तार पूर्व एक गोटे रही गोटे लेखा शून दस दस गुण लेखा तार भैल्यू बा तार गुण बढ़ी बढ़ी चलो एक गोटे शून है दस दुईट शून है शहे तीन टाइम शून है हजार यही भाव भगवान सहित युक्त हवा हूँ मुख्य जिनस भगवान सहित युक्त ना मैंने युक्त ही ना मैंने जहाँ जिते भल गुण खेले से सब किसी तार मूल्य किसी ना तेणु जदि आर कौन भल गुण ना उतनार कौन भल गुण ना तेना भगवान सहित भगवत भगवान कहते सत्यम देहरे जैसा तू अंतर्गत पापम जना पुण्यकर्मा ते दुर्द मुक्त भजनते मान दृढ़ पिता भगवान नियम दे भगवान कौ मान भजन करेंगे जैसा तू अंतर्गत पापम जो मान पाप अंत हो जाएगा शेष हो जाए जनना पुण्यकर्मणा जो मान पुण्यकर्म आरंभ होती द्वंद्व निर्मुक्त भजनते मान दृढ़ता से मैने जो भौतिक जगत में जो द्वंद्व मोह रही एने मुक्त ही भगवान दृढ़ भाव भजन करते किंतु पूतनार कौन पापकर्म अंत ना से पापकर्म पढ़ी पढ़िका चलता तार अंतिम से कह सकता सुखदेव गोस्वामी कह पूतना लोक बाहरी पूतना पापकर्म प्रति मुक्त ही ना पापकर्म कर चलता लोक बाहरी समस्त जीव को हत्या कर छोट पा तार हूँ राक्षसी से राक्षसी स्वभाव संपन्न राक्षसी मैंने भगवान को पूजा करते ना से भूत प्रत इत्यादि पूजा करते यक्ष राक्षसा तम गुण व्यक्ति मैंने सब तम गुण रही तो भगवान आराधना करते ना एवं रुधिरासना तार खाद्य कौन ना रुधिर रक्त से पान करूला वेजिटेरियन ना सी नन वेजिटेरियन खाई राक्षसी रुद्रासना किंतु पुणी आउ गोटे तार डिस्क्वालिफिकेशन कौन ना जिघा से आप हरे भगवान को हत्या करने से आसी हरि को हत्या करने किंतु ये सब दुर्गुण सत्वे स्तन दत्वा सदती କେବଳ ମାତୃ ରୋଲ କରିଛନ୍ତି, ମାଙ୍କର ଅଭିନୟ କରିଛନ୍ତି। ଭକ୍ତ ବେଶ ମାତ୍ରେ ନ ବୋଲି ସୁଦର୍ଶନ କହୁଛନ୍ତି, କେବଳ ଭକ୍ତ ବେଶ ପଡ଼ିକି ଆସିଛି। ପୂର୍ବରୁ ବର୍ଣ୍ଣନା କରାଯାଇଛି କେମିତି ସୁନ୍ଦର ବେଶରେ ସେ ଆସିଛି, ଭକ୍ତ ବେଶରେ ଆସିଛି। ଭଗବାନ ଦେଖିଲେ ଭକ୍ତ ବେଶରେ ଆସିଛନ୍ତି, ତାଙ୍କୁ ସଦ୍ଗତି ପ୍ରଦାନ କଲେ। ଭକ୍ତ ବେଶ ମାତ୍ରେ ନ ସଦ୍ଗତି ଦତ୍ତବାନ ଇତ୍ୟର୍ଥ। ତେଣୁ ଏତେ ସବୁ ଅସୁବିଧା ସତ୍ତ୍ୱେ ସେଥିପାଇଁ ଭଗବତ ଗୀତା ମଧ୍ୟ ଭଗବାନ କହୁଛନ୍ତି, ଯଦିଓ ଭଗବାନ ସପ୍ତମ ଅଧ୍ୟାୟରେ କହିଛନ୍ତି ଯେ ଯେସାଙ୍କ ଅନ୍ତର୍ଗତ ପାପ ଜ୍ଞାନ ପୁଣ୍ୟକର୍ମଣ ତେ ଦ୍ୱନ୍ଦ ମନମୁକ୍ତ ଭଗନ୍ତି ମାନ ଦୁଃଖ ତଥା। କିନ୍ତୁ ଭଗବାନଙ୍କର ଭକ୍ତି ହେଉଛି ଅହେତୁକି, ଆମେ ଦେଖିବା ଭଗବାନ ଭକ୍ତି କରାଯାଉଛି ଅହେତୁକି, ପୁଣି କେମିତି ଏଇଟା ନିୟମ ରଖାହଉଛି, ଏ କଣ୍ଡିସନ ସବୁ ରଖାହଉଛି, ପାପ କର୍ମରୁ ମୁକ୍ତ ହୁଅ, ପୁଣ୍ୟ କାର୍ଯ୍ୟ କଲ, ତାହେଲେ ଯାଇକି ଭଗବାନଙ୍କୁ ଭଜନ କରିବ। ନା ଜଣେ ଯଦି ପାପ କାର୍ଯ୍ୟ କରୁଛି ମଧ୍ୟ ସେ ବି ଭଗବାନଙ୍କୁ ଭଜନ କରିପାରିବ। ଭଗବତୀ ନାମ ଭଗବାନ କହୁଛନ୍ତି, ଆପି ଚେତ୍ ଶୁକ୍ରାଚାରୋ ଗତତେ ମାମ ଅନନ୍ୟ ଭାବ ସାଧୁରେବ ସମନ୍ତବ୍ୟ ସମ୍ୟକ ଭବ ସୁପୈଷ ମାଙ୍ଗି ପାତ ବିପାସତ୍ୟ ଯୋ ଖୁସି ପାପ ଜନୟ ସ୍ତ୍ରୀୟ ବୈଶ୍ୱ ସୁଦା ସୁଦ୍ରା ଦେଇକି ଯାଆନ୍ତି ପରାଙ୍ଗତି। ଭାଗବତ ମାନଙ୍କର ଗୋଟେ ଲିଷ୍ଟ କରିଛନ୍ତି ସୁଖଦେବ ଗୋସ୍ୱାମୀ, ପାପ ପାପି ବ୍ୟକ୍ତିମାନଙ୍କର ଗୋଟେ ଲିଷ୍ଟ କରିଛନ୍ତି, ବିରାଟ ଗୋଟେ ଲିଷ୍ଟ। କିନ୍ତୁ ଯେତେ ପାପ କାର୍ଯ୍ୟ କଲେ ମଧ୍ୟ ଯଦି ସେମାନେ ଜଣେ ଶୁଦ୍ଧ ଭକ୍ତଙ୍କର ଶରଣରେ ଆସିବେ ତାହେଲେ ସେମାନେ ମଧ୍ୟ ଭଗବାନଙ୍କ ଭକ୍ତ ହୋଇପାରିବେ। ଆଉ ପୁଦନର ସେ ଶୁଦ୍ଧ ଭକ୍ତଙ୍କର ସଂସ୍ପର୍ଶରେ ଆସିନାହାନ୍ତି, କିନ୍ତୁ ସିଧାସଳଖ ଭଗବାନ ପାଖରେ ଯାଇ ପହଞ୍ଚିଯାଇଛନ୍ତି। ଇଏ ଭଗବାନ ଭକ୍ତା କର୍ମା ଦୟାଳୁ ଶରଣ କରି ମୁଁ ସେଥିପାଇଁ ଉଦ୍ଧାର କରୁଛନ୍ତି। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା? ଏତେ ବଡ଼ ପାପୀ ବ୍ୟକ୍ତି ହେଇକି ମଧ୍ୟ ଭଗବାନ ତାଙ୍କୁ ଆଶ୍ରୟ ଦେଇଛନ୍ତି। ତେଣୁ ଭଗବାନ ଯେତେବେଳେ ପୁତନାର ସ୍ତନ୍ୟପାନ କରି ପୁତନାର ପ୍ରାଣ ମଧ୍ୟ ନାଶ କରୁଛନ୍ତି, ସେତେବେଳେ ସେ ପୁତନା ତାର ଯେଉଁ ମୂଳ ରୂପ ରହିଛି 12 ମାଇଲ ବା 18 କିଲୋମିଟର ଦୈର୍ଘ୍ୟ ତାର ଶରୀରର ଇଏ ବିସ୍ତାର, ସେଇ ଶରୀରରେ ସେ ସମସ୍ତ ଯେଉଁ ରହିଛି ଆମର ବୈଷ୍ଣବ ବର୍ଣ୍ଣନା କରାଯାଇଛି ଯେ କଂସର ଯେଉଁ ଥିଲା ଉଦ୍ୟାନ, ସେଇ ଉଦ୍ୟାନରେ ଭଗବାନ ତାକୁ ସେଇଠି ପକେଇଛନ୍ତି, ମାରିକିରି ତାର ଜୀବନ ନେଇଯାଇକିରି ତାକୁ ସେଇଠି ପକେଇଛନ୍ତି। ତେଣୁ ସେଠି ଯେତେବେଳେ କରୁଛି ତାର ବିରାଟ ବର୍ଣ୍ଣନା କରାଯାଇଛି, ତା ପୂର୍ବରୁ କେମିତି ବିରାଟ ଶରୀର ରହିଛି, ଏତେ ବିରାଟ ଶରୀର ଧାରଣ କରିଛି ସେ, କିନ୍ତୁ ଏତେ ବିରାଟ ଶରୀର ଦେଖି ହେଲେ ମଧ୍ୟ ଗୋପୀମାନେ ଦେଖୁଛନ୍ତି ବାଳଙ୍କ ତସ୍ୟା ଉରସି, ତାର ସ୍ତନ୍ୟରେ ସ୍ତନ୍ୟ ପାଖରେ ଏ ଛୋଟ ପିଲା କେତେ କେତେ ଛୋଟ, 6 ଦିନର ମାତ୍ର ସେ 6 ଦିନର ଜନ୍ମ, ଭଗବାନଙ୍କର ଜନ୍ମ ହେଇଛି କେବେ ଜନ୍ମାଷ୍ଟମୀ ତିଥିରେ। ତେଣୁ 6 ଦିନ ମାନେ 14 ଦିନ ଯେଉଁ ରହିଛି ଉପମାସ ବା ଭାଦ୍ର ମାସ, ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ହେଇଛି ଭଗବାନଙ୍କ ଜନ୍ମ, ତେଣୁ ଚତୁର୍ଦ୍ଦଶୀ ତିଥିରେ ଏହି ଘଟଣାଟି ହେଇଛି। ଦେଖୁଛନ୍ତି ବାଳଙ୍କ ତସ୍ୟା ଉରସି କ୍ରୀଡ଼ନ୍ତ ମାକୁତ ଭୟମ, ଭଗବାନଙ୍କର ଭୟ କେଉଁଠି ଆସିବ? ଯେତେବେଳେ ଭଗବାନଙ୍କ ସ୍ମରଣ କରିକି ଜଣେ ଭଗବାନଙ୍କର ମାନେ ଅଭୟ ପ୍ରାପ୍ତ ହେଉଛନ୍ତି, ଭଜମୁରେ ମନ ଶ୍ରୀନନ୍ଦ ନନ୍ଦନ ଅଭୟ ଚରଣାର ବୃନ୍ଦରେ, ଆମେ ଯଦି ଭଗବାନଙ୍କର ପାଦ ପଦ୍ମକୁ ଧ୍ୟାନ କରିବା ତାହେଲେ ଆମେ ଅଭୟତା ପ୍ରାପ୍ତ ହେବା, ନିର୍ଭୟ ହେଇଯିବା, ଆଉ ଭଗବାନଙ୍କର କେଉଁଠି ଭୟ ଆସିବ? ତେଣୁ ସେମାନେ ଗୋପମାନେ ଦେଖୁଛନ୍ତି କ'ଣ, ଗୋପଗୋପୀମାନେ ବାଳଙ୍କ ଉରସି କ୍ରୀଡ଼ନ୍ତ ମଧୁତ ଭୟ, ଭଗବାନଙ୍କର କୌଣସି ଭୟ ନାହିଁ। କିନ୍ତୁ ଭଗବାନଙ୍କ ଲୀଳାକୁ ସେଥିପାଇଁ ବିଶିଷ୍ଟ ମୁନିଋଷିମାନେ ମଧ୍ୟ ବୁଝିପାରନ୍ତି ନାହିଁ। ଆମର କହୁଛନ୍ତି ଉଦ୍ଧବ କହୁଛନ୍ତି ଭାଗବତ ତୃତୀୟ ସ୍କନ୍ଧରେ ଭଗବାନଙ୍କର ଏଭଳି ଲୀଳା ଯେ କେହି କହିପାରିବେ ନାହିଁ ଯେ ଭଗବାନଙ୍କର ଏଇସବୁ ଏଇସବୁ କାର୍ଯ୍ୟ ତାର ଲଜିକାଲ ରିଜିନ୍ ଦେଇପାରିବ ନାହିଁ, ଏଇ ଏଇ ଯୁଗରେ ଏଇଟା ସେ କରୁଛନ୍ତି ଭଗବାନ। ମୋହ ହୋଇଯାଆନ୍ତି ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି, ଉଦ୍ଧବ କହୁଛନ୍ତି ଯେ କର୍ମଣି ଅନ୍ୟସ୍ୟ ভব ভবস্যতে দুর্গাশ্রয় থারে ভয় পরায়ণ কারাত্মন যত প্রমদাহ চাশ্রয় স্বাত্মন মতে ক্ষিদ্যতে দীর্ঘা নিয় ভগবান কৌশল কর্ম করার আবশ্যকতা নাই কিন্তু তথাপি সে কর্ম করছেন আমি যে কর্ম করছে ভগবান জন্ম কর্ম চেমে দিব্যম বলে কুহযাইছে খালি এটি যখন জাণবে জন্ম কর্ম চেমে দিব্যম এবং যে ব্যক্তিত্ব তক্তা দেহ পুনর্জন্ম নৈতি মহাপতি ভগবদ গীতা চতুর্থ অধ্যায়ে ভগবান কৌশল যে ভগবান জন্ম এবং কর্ম যেমন তত্ত্বরে জাণবে সে শরীর ত্যাগ করবে সে হয়ে ভৌতিক জগতকে আসবে পড়ব না সেখানে ভগবত ধান প্রাপ্ত করবে কিন্তু ভগবান জন্ম কর্ম জাণবে ভগবদ গীতা সপ্তম অধ্যায়ে ভগবান কৌশল কশ্চিত জগত সিদ্ধে মনুষ্যাণাম সহস্রেষু কশ্চিত যত সিদ্ধে যতদান সিদ্ধানাম কশ্চিত মান ব্যতি তত্ত্ব না খুব কচিত লোক ভগবান তত্ত্বের জানান তেণু উদ্ধব কৌশল ভাগবত তৃতীয় স্কন্ধ চতুর্থ অধ্যায়ে যে ভগবান যে কর্ম করছেন আমি যে কর্ম করছি কোন পাই করছে না আমার গোটে আবশ্যকতা রয়েছে আমার আবশ্যকতা রয়েছে এটা দরকার সেটা আমি কর্ম করছি কিন্তু ভগবান যে কর্ম করছেন অনিহস্য ভগবান কৌশল আবশ্যকতা নথাই ভগবান কর্ম করছেন নামে ভগবদ্গীতা তৃতীয় এবং চতুর্থ অধ্যায়ে ভগবান কৈছেন নয় পাঠাস্তি কর্তব্যম ত্রিশ লোকেশ কিঞ্চন নান ভক্তম অবক্তব্যম ভক্তই রুচ কর্মণি নাম কর্মণি লিপন্তি নামে কর্ম ফলেশ বা ইতিমান অভিযানাত কর্মদিন সবদ্ধ দেবে ভগবানের কোনসি আবশ্যকতা নথায় কিন্তু জীবনমানকু আদর্শ দেখা পাই জীবনকে উদ্ধার করিয়া পাই ভগবান বিভিন্ন প্রকার কর্ম করেন তেন উদ্ধব কৌশলী কর্মাণি অনিয়স্য ভব ভবস্যতে ভগবান অসুত অজন্মা কিন্তু তথাপি সে জন্ম নৌসন ভব অবশ্যে এবং ভগবান দুর্গা শ্রেয়ধারী ভয় পরায়ণ কালাত্মন ভগবান যদি হচ্ছেন স্বয়ং কাল ভগবদ্গীতা দশম অধ্যায় ভগবান কৌশল অর্জুন যেতে ভগবানঙ୍କର একাদশ অধ୍ୟାୟରେ ଏଟା କୁହାଯାଉଛି ଅର୍ଜୁନ ଯେତେବେଳେ ଭଗବାନଙ୍କର ବିଶ୍ୱରୂପ ଦେଖୁଛନ୍ତି ଅର୍ଜୁନ ଭଗବାନ ସହିତ ଏତେ ବହୁତ ବହୁତ ଘନିଷ୍ଠ ଭାବରେ ସମ୍ବନ୍ଧିତ ଭଗବାନ ସହିତ ଏକ ଶଯ୍ୟାରେ ଶୟନ କରୁଛନ୍ତି ଏକ ସ୍ଥାନରେ ବସି ଖାଦ୍ୟ ଗ୍ରହଣ କରୁଛନ୍ତି ଏସବୁ ବହୁତ ତାଙ୍କର ଛଟା ତାମସା ସବୁ ଚାଲିଛି ଏଇଭଳି ଭାବରେ ଏତେ ନିଜର ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ କିନ୍ତୁ ଯେତେବେଳେ ଭଗବାନଙ୍କର ବିଶ୍ୱରୂପ ଦେଖୁଛନ୍ତି ସେତେବେଳେ ସେ ଡରି ଯାଉଛନ୍ତି ଭୟ କରିଯାଉଛନ୍ତି ସେ କହୁଛନ୍ତି ଆଖା ଏକ ଭଗବାନ ରୂପ ନମସ୍ତେ ତୁ ଆପଣ କିଏ ପ୍ରକୃତରେ ମୁଁ ଜାଣିପାରୁନି କିନ୍ତୁ ଭଗବାନ ସେଠି କହୁଛନ୍ତି କାଳ ଶ୍ରୀ ଲୋକ ପ୍ରବୃଦ୍ଧ ଲୋକାନ ସମାହତ ଇହ ପ୍ରବୃଦ୍ଧ ରୀତେ ବି କଣ ନା ଭବିଷ୍ୟତ ଚାଲିବେ ଯିଏ ଅବଶ୍ୟ ପତ୍ନୀ କେ ସୁଦ୍ଧା ମୁଁ ହଉଛି କାଳ ଭଗବାନ କାଳ ରୂପରେ ସବୁକିଛି ହରଣ କରିନିଅନ୍ତି କାଳ ଲୋକକ୍ଷୟ ପ୍ରବୃଦ୍ଧ ମା ଯେଉଁ କୁରୁକ୍ଷେତ୍ର ଯୁଦ୍ଧରେ ଯେତେ ଅଠର ଅକ୍ଷ ସୈନ୍ୟ ଅଛନ୍ତି ସମସ୍ତଙ୍କୁ ଭଗବାନ କ୍ଷୟ କରିବେ ତାଙ୍କୁ ବିନାଶ କରିବେ ରୀତେ କି ତମକୁ ଛଡ଼ା ଆଉ ସମସ୍ତେ ବିନାଶ ପ୍ରାପ୍ତ ହେବେ ତେଣୁ ଭଗବାନ କାଳାତ୍ମନ ଭଗବାନ ସ୍ୱୟଂ କାଳ କିନ୍ତୁ ତଥାପି ସେ ହରିଭୟ ପଳାୟନ ଦୁର୍ଗାଶ୍ରୟ ଦୁର୍ଗରେ ଆଶ୍ରୟ ନେଉଛନ୍ତି ଦ୍ୱାରକା ଦ୍ୱାରକା ଗୋଟେ ଦୁର୍ଗ ଭଳି ଚାରିପଟେ ସମୁଦ୍ର ରହିଛି କେହି ଯେମିତି ଆସିପାରିବେନି ସେଇଭଳି ଗୋଟେ ଦୁର୍ଗ ନିର୍ମାଣ କରିଛନ୍ତି ଭଗବାନ ଦ୍ୱାରକା କଣ ପାଇଁ ହରିଭୟ ପଳାୟନ ଜରାସନ୍ଧ ଭଗବାନ ସହିତ ଅଠର ଥର ଯୁଦ୍ଧ କରିଛନ୍ତି ସତର ଥର ଯାକ ଯୁଦ୍ଧରେ ଭଗବାନ ଜରାସନ୍ଧକୁ ପରାଜୟ କରି ପରାସ୍ତ କରିଛନ୍ତି କିନ୍ତୁ ତାକୁ ଛାଡ଼ି ଦେଇଛନ୍ତି ପ୍ରତିବାର ଯେତେବେଳେ ଆସୁଛନ୍ତି ଜରାସନ୍ଧ ତେଇଶ ଅକ୍ଷୋଣୀ ସୈନ୍ୟ ଆଣିକି ଆସୁଛନ୍ତି ସେ ମହାଭାରତରେ ମାତ୍ର ଅଠର ଅକ୍ଷୋଣୀ ସୈନ୍ୟ ଥିଲେ ଯୁଦ୍ଧ କରୁଥିଲେ କିନ୍ତୁ ଜରାସନ୍ଧ ଯେଉଁ ଆସୁଥିଲା ପ୍ରତିବର୍ଷ ତେଇଶ ଅକ୍ଷୋଣୀ ସୈନ୍ୟ ଆଣିକି ଆସୁଥିଲା ସେ ଗୋଟେ ଅକ୍ଷୋଣୀ ସୈନ୍ୟ ହେଉଛନ୍ତି କେତେ 2,18,700 ଅତି 23 ଗୁଣ ସେତିକି ଲୋକ ଆଣିକି ଆସିଥିଲେ ସେ ଜରାସନ୍ଧ। ପ୍ରତିଥର ଭଗବାନଙ୍କୁ ପରାସ୍ତ କରିଛନ୍ତି, 17 ଥର ପରାସ୍ତ କଲା ପରେ 18 ଥର କ'ଣ କରିଛନ୍ତି, ଭଗବାନ ପଳାୟନ କରିଛନ୍ତି, ଭଗବାନ ପଳାୟନ କରିଛନ୍ତି। ତେଣୁ ଆପଣଙ୍କର ପଶ୍ଚିମରେ ରହିଛି ଗୁଜୁରାଟରେ ମନ୍ଦିର ଅଛି, ଭଗବାନଙ୍କ ରଣଚୋର ହିସାବରେ ଭଗବାନ ପୂଜା କରାଯାଉଛି। ଭଗବାନ ଭଗବତୀତା ଅସ୍ତର ସାଧ୍ୟରେ ଭଗବାନ କହୁଛନ୍ତି ଯେ କ୍ଷତ୍ରିୟର କର୍ମ ହେଉଛି କ'ଣ ନା, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପ୍ୟ ପଳାୟନ ଦାନ ଈଶ୍ୱର ଭାବ କ୍ଷାତ୍ର କର୍ମ ସ୍ୱଭାବ କର୍ମ ହେଉଛି କ୍ଷତ୍ରିୟର କର୍ମ। ଶୌର୍ଯ୍ୟତା ତେଜ ଧୃତି ବା ଧୈର୍ଯ୍ୟ ଦକ୍ଷତା ଯୁଦ୍ଧରେ ପଳାୟନ କରିବେନି, ସିଏ ଇଏ ହେଉଛି କ୍ଷତ୍ରିୟର କର୍ମ। ଦାନ ଈଶ୍ୱର ଭାବ ଦାନ କରିବା ବା ନିଜକୁ ଶାସନ କରିବା ଏସବୁ ହେଉଛି କ୍ଷତ୍ରିୟର କର୍ମ। କିନ୍ତୁ ଭଗବାନ ଯଦିଓ ବସୁଦେବ କ୍ଷତ୍ରିୟଙ୍କର ପୁତ୍ର ହିସାବରେ ଜନ୍ମ ହୋଇଛନ୍ତି, କିନ୍ତୁ ତଥାପି ସେ ଯୁଦ୍ଧରୁ ପଳାୟନ କରୁଛନ୍ତି। ତେଣୁ ଭଗବାନଙ୍କର ଗୋଟେ ନାମ ହେଉଛି ରଣଚୋର। ତେଣୁ ଉଦ୍ଧବ ସେଟା ଚିନ୍ତା କରୁଛନ୍ତି ଯେ ଦୁର୍ଗାଶ୍ର ଥାରି ଭୟ ପଳାୟନ, ଆପଣ ହରିଭୟରୁ ଶତ୍ରୁ ଭୟରୁ ପଳାୟନ କରୁଛନ୍ତି, ଭଗବାନଙ୍କ ଭୟ କେମିତି ଅଛି, କିନ୍ତୁ ତଥାପି ସେ ଦେଖୁଛନ୍ତି ଭଗବାନ ଭୟ କରୁଛନ୍ତି। ଭାଗବତରେ ବିଭିନ୍ନ ସ୍ଥାନରେ ଏସବୁ ବର୍ଣ୍ଣନା କରାଯାଇଛି, ଯଦ ବିବେକି ସ୍ୱୟଂ ଭୟମ ବୋଲି କୁହାଯାଉଛି। ଜୟ ଶ୍ରୀ ଗୋବିନ୍ଦ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ସୁବ୍ରମଣ। ଭାରତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ପ୍ରଥମ ଅଧ୍ୟାୟରେ ଯେ ଆପଣ ସଂସ୍କୃତି ଘୋରାମ ଜନ୍ନାମ ଦିବସ ଗୁଣନ ତଥା ସାଧ୍ୟ ବିମୁଚେତ ଯତ୍ ବିବେଦି ସ୍ୱୟଂ ଭୟମ। ଭଗବାନ କଥା ଛାଡ଼ନ୍ତୁ, ଯେଉଁମାନେ ଏ ସଂସ୍କୃତି ଏବେ ଯେଉଁ ଜନ୍ମ ଚକ୍ରରେ ପଡ଼ିଯାଇଛନ୍ତି, ଘୋର ବହୁତ କଷ୍ଟଦାୟକ ଏ ଜନ୍ମମୃତ୍ୟୁ ଚକ୍ରରେ ଏମାନେ ପଡ଼ିଯାଇଛନ୍ତି, ଜନ୍ନାମ ଦିବସ ଗୁଣନ ଯାହାଙ୍କର ନାମକୁ ଦିବସ ଭାବରେ ଅସହାୟ ଭାବରେ ଯେଉଁମାନେ ଗୁଣନ ବା ସ୍ମରଣ କରୁଛନ୍ତି ତଦ ସାଧ୍ୟ ବିମୁଚିତ, ସେମାନେ ସାଙ୍ଗେ ସାଙ୍ଗେ ମୁଚେତ ବା ମୁକ୍ତି ପ୍ରାପ୍ତ ହୋଇଯାଉଛନ୍ତି। ଯାହା ବିବେଦି ସ୍ୱୟଂ ଭୟ, ଯାହାଙ୍କୁ ଯେଉଁ ଭଗବାନଙ୍କୁ ସ୍ୱୟଂ ଭୟ ମଧ୍ୟ ଭୟ କରନ୍ତି, ଯାହା ବିବେଦି ସ୍ୱୟଂ ଭୟ, ସେ ଭଗବାନଙ୍କର ଭୟ କେମିତି ଆସିବ, ସ୍ୱୟଂ ଭୟ ବା ମୃତ୍ୟୁ ଯଦି ଆସିବେ ତଥାପି ସେ ଭଗବାନ ଭୟ କରିବେ। ମଧ୍ୟୟା ବାତି ବାତୟମ ସୂର୍ଯ୍ୟାସ୍ତପତି ମଧ୍ୟୟା ବସତେନ୍ଦ୍ର ଧରତ୍ୟାଗ୍ନି ମୃତ୍ୟୁ ସ୍ଥରତି ମଧ୍ୟୟା। ଭାଗବତ ତୃତୀୟ ସ୍କନ୍ଧରେ ପଚିଶ ଅଧ୍ୟାୟରେ କପିଳ ଦେବ ମାତା ଦେବତୀ କହୁଛନ୍ତି ଯେ ଆମେ ଭୟରୁ କେମିତି ମୁକ୍ତ ହେବା, ଅନ୍ୟ କୌଣସି ଉପାୟ ନାହିଁ, ନାମ୍ୟତ୍ର ମଦ୍ଭଗବତ ପ୍ରଧାନ ପୁରୁଷେଶ୍ୱରା ଆତ୍ମନା ସେବ ଭୂଦାନ ଭୟମ ତୀବ୍ରମ ନିବର୍ତ୍ତତେ। ଭୟରୁ ମୁକ୍ତ ହେବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ, ନାମ୍ୟତ୍ର ନ ଅନ୍ୟତ୍ର ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କାହାର ସମ୍ମୁଖରେ ଆମେ ଭୟରୁ ମୁକ୍ତ ହୋଇପାରିବା ନାହିଁ, କିନ୍ତୁ ଯଦି ଭଗବାନଙ୍କ ଶରଣରେ ଆମେ ଯିବା, ନାମ୍ୟତ୍ର ମଦ୍ଭଗବତ ପ୍ରଧାନ ପୁରୁଷେଶ୍ୱରା ଯିଏକି ପ୍ରଧାନ ଯିଏକି ପୁରୁଷ ଯିଏକି ହେଉଛନ୍ତି ଭୋଗକାରୀ ଯିଏକି ହେଉଛନ୍ତି ନିୟନ୍ତ୍ରଣକାରୀ ଆତ୍ମନ ସେବକାନା ସେ ଯିଏକି ସମସ୍ତଙ୍କ ଜୀବରେ ଆତ୍ମା ରୂପରେ ପରମାତ୍ମାରେ ରହିଛନ୍ତି, ତାଙ୍କର ସମୟରେ ଗଲେ ହିଁ ଭୟ ତୀବ୍ର ନିବର୍ତ୍ତତେ, ତୀବ୍ର ଭୟରୁ ଜଣେ ମୁକ୍ତି ପାଇପାରିବ। ତେଣୁ ଏଠି ଯଦି ମାତା ଦେବତୀଙ୍କର ମନରେ ପ୍ରଶ୍ନକାଳ ହୋଇପାରେ ଯେ ଆମେ ଯଦି ଖାଲି ଭଗବାନଙ୍କ ଶରଣରେ ଯିବା, ଅନ୍ୟ ଦେବତାମାନଙ୍କ ଶରଣରେ ନ ଯିବା, ତାହେଲେ ଅନ୍ୟ ଦେବତାମାନେ ଆମ ଉପରେ କ୍ରୋଧ କରିବେ, ତେଣୁ କପିଳ ଦେବ କହୁଛନ୍ତି ମଦ୍ ଭୟା ବାତି ବାତୟମ ସୂର୍ଯ୍ୟାସ୍ତପତି ମଧ୍ୟୟା ବସତେନ୍ଦ୍ର ଧରତ୍ୟାଗ୍ନି ମୃତ୍ୟୁ ସ୍ଥରତି ମଧ୍ୟୟା। କୌଣସି ଦେବତାମାନେ ଜଣେ ଭଗବାନ ଭକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟ କରିପାରିବେ ନାହିଁ, କାହିଁକି ନା ତାଙ୍କର ଭୟ ଅଛି, ଭଗବାନଙ୍କ ପ୍ରତି ଭୟ ଅଛି। ମଦ୍ ଭୟା ବାତି ବାତୟମ ଯେଉଁ ପବନ ଯେଉଁ ଯାତାୟତ ହେଉଛନ୍ତି ମରୁଦ ମୃତଦେହ
ଏ ଭଗବାନଙ୍କର ଆଜ୍ଞାରେ ଯିବା ଆସିବା କରୁଛନ୍ତି। ଅନୁଭୟା ବାଦ ବାଦ ସୂର୍ଯ୍ୟ ଯୋଉ ଆଲୋକ ପ୍ରଦାନ କରୁଛନ୍ତି, ତାଙ୍କର ଯୋଉ ଚକ୍ର ରହିଛି ସେ ଚକ୍ରରେ ଯୋଉ ଗୁଣାୟମାନ ହେଉଛନ୍ତି, ସେ ଭଗବାନଙ୍କର ଆଜ୍ଞାରେ ଭଗବାନ ଭୟରେ ଗୁଣାୟମାନ ହେଉଛନ୍ତି ବା ଆଲୋକ ପ୍ରଦାନ କରୁଛନ୍ତି। ଏବଂ ଇନ୍ଦ୍ର ମଧ୍ୟ ଯୋଉ ବର୍ଷା କରୁଛନ୍ତି, ସେ ନିୟମ ଅନୁସାରେ ସେମାନେ ବର୍ଷା କରୁଛନ୍ତି, ଭଗବାନଙ୍କର ଆଜ୍ଞାରେ ସେ ବର୍ଷା କରୁଛନ୍ତି। ଏମିତିକି ଅଗ୍ନିଦେବ ମଧ୍ୟ ଯୋଉ ଦାହନ କରୁଛନ୍ତି ବା କଣ ଦହତି ଦହନ କାର୍ଯ୍ୟ କରୁଛନ୍ତି, ସେ ମଧ୍ୟ ଭଗବାନଙ୍କର ନିର୍ଦ୍ଦେଶରେ ସେ କରୁଛନ୍ତି। ମୃତ୍ୟୁ ସ୍ଥଳତ ମଧ୍ୟ ସ୍ୱୟଂ ମୃତ୍ୟୁ ମଧ୍ୟ ଭଗବାନଙ୍କର ଆଜ୍ଞାରେ ସେ କାର୍ଯ୍ୟ କରୁଛନ୍ତି। ଯେତେବେଳେ ଭଗବାନ ଯାଇଥିଲେ ସାନ୍ଦିପନୀଙ୍କ ପାଖକୁ ଯାଇଥିଲେ ଶିକ୍ଷା ଗ୍ରହଣ କରିବା ପାଇଁ, ଭାରତ ଦଶମ ସମୀକ୍ଷାରେ ସେଠାରେ ବର୍ଣ୍ଣନା କରାଯାଇଛି, 64 ଦିନରେ ସମସ୍ତ ଜ୍ଞାନ ସେ ପ୍ରାପ୍ତ ହୋଇଗଲେ। ସକୃତି ଗୋଟିଏ ଥର ଶୁଣିଦେଲେ ତାଙ୍କର ଗୁରୁଙ୍କ ମୁଖରୁ ସବୁ ସେ ମନେ ରଖିଦେଲେ। ତେଣୁ ଯେତେବେଳେ ତାଙ୍କର ଶିକ୍ଷା ସମାପ୍ତ ହୋଇଗଲା, ସେତେବେଳେ ସେ ଭଗବାନ କହିଲେ ଯେ ଗୁରୁଦକ୍ଷିଣା ପ୍ରଦାନ କରିବେ, ତାଙ୍କର ଗୁରୁଙ୍କୁ କଣ ଦକ୍ଷିଣା ପ୍ରଦାନ କରିବେ। ତେଣୁ ସନ୍ଦୀପଣି ଚିନ୍ତା କରୁଛନ୍ତି, ମୁଁ କଣ ଦକ୍ଷିଣା ମାଗିବି, ସେ ଜାଣୁଛନ୍ତି ଇଏ ହେଉଛନ୍ତି ସେମାନେ ଭଗବାନ। କାରଣ ସନ୍ଦୀପନି ସିଏ ହେଉଛନ୍ତି ଶିବଜୀଙ୍କର ଭକ୍ତ, ସନ୍ଦୀପନି ସିଏ ହେଉଛନ୍ତି କାଶୀରେ ଶିବଜୀଙ୍କର ଭକ୍ତ ଥିଲେ, କିନ୍ତୁ ସେ ଜାଣିଥିଲେ ଭଗବାନ ଆସିବେ ଅଧ୍ୟୟନ କରିବା ପାଇଁ, ପାଠ ପଢିବା ପାଇଁ ଆସିବେ। ସେଥିପାଇଁ ସେ ଯାଇଥିଲେ କୋଉଠିକି, ଉଜ୍ଜୟିନୀ ଯାଇଥିଲେ। ଭଗବାନ ଚାହିଁଥିଲେ ଅନ୍ୟ କାହାକୁ ଯାଇ ପାଠ ପଢି ପାରିଥାନ୍ତେ, ବ୍ୟାସଦେବ ଯିଏକି ସ୍ୱୟଂ ଭଗବାନଙ୍କର ଅବତାର, ସେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିଛନ୍ତି, କିନ୍ତୁ ଭଗବାନ ତାଙ୍କ କାହିଁକି ଗଲେନି ବ୍ୟାସଦେବଙ୍କ ପାଖକୁ, ବ୍ୟାସଦେବ ବର୍ତ୍ତମାନ ମଧ୍ୟ ଅଛନ୍ତି, ତାଙ୍କୁ କାହିଁ ଗଲେ ନା ଭଗବାନ ବ୍ୟାସଦେବ ଭଗବାନ କଣ ପାଠ ପଢେଇବେ, ସେ ସତ୍ୟଂ ପରମ ଭୀମହି ଭଗବାନ ଧ୍ୟାନ କରୁଛନ୍ତି, ଯୋଉ ଭଗବାନ ଧ୍ୟାନ କରୁଛନ୍ତି ସେ ଯଦି ଆସିକି ତାଙ୍କ ସାମ୍ନାରେ ବସିବେ ସେ ତାଙ୍କୁ କଣ ପାଠ ପଢେଇବେ। ସେଥିପାଇଁ ସେ ଗଲେ ଉଜ୍ଜୟିନୀ, ଗଲେ ଭଗବାନ ଗଲେ ଯିଏକି ଶିବଜୀଙ୍କର ଭକ୍ତ ଚାନ୍ଦିପନି, କିନ୍ତୁ ତଥାପି ସେ ଜାଣିଛନ୍ତି ଇଏ ହେଉଛନ୍ତି ସେମାନେ ଭଗବାନ। ଯେତେବେଳେ ଥରେ ପଠେଇଛନ୍ତି ବନକୁ ପଠେଇଛନ୍ତି, ସେ ନଥିଲା ବେଳେ ତାଙ୍କର ପତ୍ନୀ ଗୁରୁମା କୃଷ୍ଣଙ୍କର ଗୁରୁମା ପଠେଇଛନ୍ତି ବନକୁ କାଠ ଆଣିବା ପାଇଁ, ସେତେବେଳେ ଭଗବାନ ଯାଇଛନ୍ତି ସୁଦାମଙ୍କ ସହିତ ଯାଇଛନ୍ତି। ତେଣୁ ସେଦିନ ରାତିରେ ଯେଉଁ ଭୀଷଣ ବର୍ଷା ହେଲା, ବର୍ଷାରେ ସବୁ ସବୁ ଯୋଉ ଗର୍ତ୍ତ ଇତ୍ୟାଦି ଥିଲା ସବୁ ପୁରିଗଲା, କେଉଁଟା ଖାଲ କେଉଁଟା ଦୀପ ଏସବୁ ଜଣାପଡ଼ିଲାନି। ତେଣୁ ଭଗବାନ ଏବଂ ସୁଦାମ ଦୁଇ ଜଣ ଯାକ ଥରୁଛନ୍ତି ବର୍ଷାରେ, ଶୀତ ଋତୁ ବର୍ଷାରେ ଥରୁଛନ୍ତି। ତେଣୁ ସକାଳେ ଯେତେବେଳେ ହେଲା ସେତେବେଳେ ସେ ଆସିଲେ, ସନ୍ଦୀପନି ଆସି ଖୋଜିବେ କୁଆଡ଼େ ଗଲେ ମୋର ଛାତ୍ର ଦୁଇ ଜଣ, ତେଣୁ ଆସି ଯେତେବେଳେ ବନରେ ଦେଖୁଛନ୍ତି ଏମାନେ ସବୁ ଥରୁଛନ୍ତି, ଏ କାଠକୁ କୁଣ୍ଡେଇକି ଧରିଛନ୍ତି, ତାଙ୍କ ତଳେ ସେ ପାଣି ପଡ଼ିଯାଇଛି, ପାଣି ଯଦି ପକେଇଦେବେ ତାହେଲେ ସେ କାଠଟି ଓଦା ହେଇଯିବ ଆଉ ଜଳି ପାରିବନି। ସେଥିପାଇଁ ମୁଣ୍ଡେଇକି ଧରିକିରି କୃଷ୍ଣ ଏବଂ ସୁଦାମ ଦୁଇ ଜଣ ଥରୁଛନ୍ତି। ତେଣୁ ସେ ଗୁରୁଦେବ ତାଙ୍କ ଉପରେ ବହୁତ ପ୍ରସନ୍ନ ହେଇଗଲେ, ଭଗବାନଙ୍କର କୌଣସି କାଠ ଆଣିବା ଦରକାର ନାହିଁ, ସେ ଚାହିଁଥିଲେ ଟ୍ରକ୍ ଟ୍ରକ୍ କାଠ ଆସି ପହଞ୍ଚି ଯାଇଥାନ୍ତା ତାଙ୍କ ଆଶ୍ରମରେ, କିନ୍ତୁ ଭଗବାନ ଦେଖାଉଛନ୍ତି ସମାଜ ସମଗ୍ର ମାନବ ସମାଜକୁ କେମିତି ଗୁରୁ ସେବା କରିବାକୁ ପଡ଼େ। ତେଣୁ ସନ୍ଦୀପନି ଜାଣିଛନ୍ତି ଇଏ ହେଉଛି ସେ ଭଗବାନ, ତାଙ୍କୁ କଣ ମାଗିବେ, ସେ ଦକ୍ଷିଣା କଣ ମାଗିବେ। ତେଣୁ ସେ ତାଙ୍କ ପତ୍ନୀଙ୍କ ପାଖକୁ ଯାଇକି ଆଲୋଚନା କରିଛନ୍ତି କଣ ଦକ୍ଷିଣା ମାଗିବା କୃଷ୍ଣଙ୍କୁ, କୃଷ୍ଣ ବଳରାମ। ତେଣୁ ତାଙ୍କ ପତ୍ନୀ କହିଲେ ଆମର ଯେଉଁ ପୁତ୍ର ମୃତ୍ୟୁବରଣ କରି ସେ ପୁତ୍ରକୁ ଆଣ, ତାଙ୍କୁ କହିବ ସେ ଆମ ପୁତ୍ରକୁ ପ୍ରଦାନ କରିବେ। ତେଣୁ ଯେତେବେଳେ ସେ କଥା କୁହାଗଲା କୃଷ୍ଣଙ୍କୁ, ସେତେବେଳେ ସାଙ୍ଗେ ସାଙ୍ଗେ କୃଷ୍ଣ ଯାଇକି ପହଞ୍ଚିଲେ ଯୋଉ ଯୋଉ ଯୋଉଠି ସେ ସମୁଦ୍ରରେ ହଜିଯାଇଥିଲେ, ଯୋଉ ଗୁଜୁରାଟ କ୍ଷେତ୍ର ଯୋଉ ଅଛି ପ୍ରଭାସ କ୍ଷେତ୍ର, ପ୍ରଭାସ କ୍ଷେତ୍ରରେ ଯାଇ ପହଞ୍ଚିକରି ସମୁଦ୍ରକୁ ଆଜ୍ଞା ଦେଲେ, ବରୁଣଙ୍କୁ ଆଜ୍ଞା ଦେଲେ ତମେ ଆମର ଗୁରୁପୁତ୍ରଙ୍କୁ ଫେରେଇ ଦିଅ। କିନ୍ତୁ ବରୁଣଦେବ କହିଲେ ମୁଁ ତା ଆପଣଙ୍କ ଗୁରୁପୁତ୍ରଙ୍କୁ ନେଇନି, ଏଠି ଜଣେ ରହିଛି ଶଙ୍ଖ ଶଙ୍ଖଚୂଡ ରହିଛି ସେ ନେଇଥାଇ ପାରିବେ, ଅସୁର ଜଣେ ରହିଛି। ତେଣୁ ଭଗବାନ ଯାଇ ସେ ଶଙ୍ଖଚୂଡକୁ ଅସୁର ଶଙ୍ଖଚୂଡ ନୁହଁ, ସେ ହେଉଛି ପାଞ୍ଚଜନ୍ୟ ଶଙ୍ଖ, ତାକୁ ହତ୍ୟା କରିକିରି ସେ ଦେଖିଲେ ତା ଭିତରେ ମଧ୍ୟ ତାଙ୍କ ପୁତ୍ର ନାହାନ୍ତି, ଗୁରୁଙ୍କର ପୁତ୍ର ନାହାନ୍ତି। ତେଣୁ ସେ ଶଙ୍ଖକୁ ସେ ନିଜ ଶଙ୍ଖ ହିସାବରେ ଗ୍ରହଣ କଲେ, ପଞ୍ଚଜନ୍ୟ ଶଙ୍ଖ। ତାପରେ ସେ ଯାଇକିରି ଯମଲୋକରେ ପହଞ୍ଚିଲେ। ସଞ୍ଜୀବନୀ ଯେଉଁ ପୁରୀ ରହିଛି, ଯେଉଁ ଯମରାଜଙ୍କର ପୁରୀ, ସେଠି ଯାଇ ପହଞ୍ଚିଛି ଶଙ୍ଖନାଦ କରିଛନ୍ତି। ତେଣୁ ମୃତ୍ୟୁ ଯିଏ ମୃତ୍ୟୁ ଦେବତା ଯମରାଜ ସ୍ୱୟଂ ଆସି ତାଙ୍କୁ ପ୍ରଣାମ କରୁଛନ୍ତି ଭଗବାନ, ଏବଂ ଭଗବାନ ତାଙ୍କୁ ଅର୍ଡ଼ର ଦେଲେ, ନିର୍ଦ୍ଦେଶ ଦେଲେ ଯେ କୌଣସି ତମେ ଯେଉଁ ରହିଛି ତମ ନିୟମ, ସେ ନିୟମକୁ ଚିନ୍ତା ନ କରିକିରି, ସେ ନିୟମକୁ ପାଳନ ନ କରିକିରି ମୋର ଆଜ୍ଞାରେ ମୋର ଗୁରୁପୁତ୍ର ପ୍ରଦାନ କର। ତେଣୁ ଯମରାଜ ତାଙ୍କର ଗୁରୁପୁତ୍ରକୁ ଆଣିକିରି ଯେଉଁଭଳି ଭାବରେ ନେଇଥିଲେ ତାଙ୍କୁ ସେଇଭଳି ଭାବରେ ଆଣି ଛାଡ଼ିଦେଲେ। ତେଣୁ ଭଗବାନ ତାଙ୍କୁ ଆଣିକିରି ତାଙ୍କ ଗୁରୁଙ୍କୁ ପ୍ରଦାନ କରିଛନ୍ତି। ମୃତ୍ୟୁ ମଧ୍ୟ ଭଗବାନଙ୍କର ଆଜ୍ଞାରେ କାର୍ଯ୍ୟ କରୁଛନ୍ତି। ତେଣୁକରି ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ କେମିତି ମୃତ୍ୟୁ ଆସିବ? ଭଗବାନ ଭକ୍ତ ପାଖକୁ ମୃତ୍ୟୁ ଯାଇପାରିବେ ନାହିଁ। ଯେତେବେଳେ ମୃତ୍ୟୁର ଯମରାଜଙ୍କ ଦୂତମାନେ କହୁଛନ୍ତି ଯେ ସେ ନଉଥିଲେ ଅଜାମଳ ନେବା ପାଇଁ ବସିଥିଲେ, ଅଜାମଳ ଅନେକ ପାପ କାର୍ଯ୍ୟ କରିଥିଲା, କିନ୍ତୁ ଯେତେବେଳେ ନେବା ପାଇଁ ବସିଛନ୍ତି ସେ ସମୟରେ ସେ ଯେତେବେଳେ ନାରାୟଣ ନାମକୁ ଉଚ୍ଚାରଣ କରିଛନ୍ତି, ସେହି ସମୟରେ ନାରାୟଣଙ୍କର ଚାରି ଜଣ ଦୂତ ଆସି ପହଞ୍ଚାଇଛନ୍ତି ଏବଂ ତାଙ୍କୁ ବାଧା ଦେଇଛନ୍ତି। ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ସେମାନେ ବିଫଳ ହେଇକି ଫେରିଯାଇଛନ୍ତି, ଯମରାଜଙ୍କୁ ପଚାରିଛନ୍ତି ଯେ ଆପଣଙ୍କ ସେ ବାଦ ଆଉ କିଏ ଅଛନ୍ତି କି, ଆପଣଙ୍କ ଉପରେ ଆଉ କିଏ ଅଛନ୍ତି କି? ଆମେ ତ ଯାଇଥିଲୁ ଆପଣଙ୍କ ଆଜ୍ଞାରେ, ଆମେ ଯାଇଥିଲୁ ତାଙ୍କୁ ଆଣିବା ପାଇଁ, ସେ ଅଜାଣର ବହୁତ ପାପ କାର୍ଯ୍ୟ କରିଥିଲା, କିନ୍ତୁ ଆମକୁ ସେ ଚାରିଜଣ ବହୁତ ସୁନ୍ଦର ବ୍ୟକ୍ତି ଚାରି ମୁଦ ଧାରଣ କରିଛନ୍ତି, ଶଙ୍କର ଚକ୍ର ଗଦାପତ୍ର ଧାରଣ କରିଛନ୍ତି, ଆଉ ସେ ଆମକୁ ବାଧା ଦେଲେ ସେମାନେ କିଏ ପ୍ରକୃତରେ? ତେଣୁ ଯମରାଜ ସେଠି କହୁଛନ୍ତି ଯେ ମୋର ଉପରେ ମଧ୍ୟ ଅଛନ୍ତି, ସ୍ୱୟଂ ଭଗବାନ ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ ଏତବାନ ଏବେ ଲୋକସ୍ମିନ ପୁଂସା ଧର୍ମ ପରାସ୍ମୃତ ବାସୁଦେବ ଭଗବତୀ ତନ୍ନାମ ଗ୍ରହଣା ଦେବୀ। ସବୁଠାରୁ ଶ୍ରେଷ୍ଠ ଧର୍ମ ମୁଁ ତୁମକୁ କହିନଥିଲି, ତୁମକୁ କେବଳ କହିଥିଲି ବୈଦିକ ଧର୍ମ କଥା କହିଥିଲି। ଭଗବତ ଗୀତାରେ ଭଗବାନ କହୁଛନ୍ତି ତ୍ରୈଗୁଣ୍ୟ ବିଷୟ ବେଦ ନିସ୍ତ୍ରୈଗୁଣ୍ୟ ମହାର୍ଜୁନ, ବେଦରେ ତିନି ଗୁଣ ବିଷୟରେ କୁହାଯାଇଛି। ତେଣୁ ଯମରାଜ ତାଙ୍କର ଦୂତମାନଙ୍କୁ ତିନି ଗୁଣ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ, ତ୍ରୈଗୁଣ୍ୟ ବିଷୟ ବେଦା ସତ୍ୟରଥରେ ସତ୍ୟଗୁଣରେ କାମ କଲେ କିଭଳି ଜଣେ ଉର୍ଦ୍ଧ୍ୱ ଲୋକକୁ ଯିବେ, ପୁଣ୍ୟ କର୍ମ ହିସାବରେ ସ୍ୱର୍ଗ ଲୋକ ଇତ୍ୟାଦି ପ୍ରାପ୍ତ ହେବେ, ରଜଗୁଣରେ ରହିଲେ ସେମାନେ ସେହି ସ୍ତରରେ ରହିବେ, ତମ ଗୁଣରେ ରହିଲେ ସେମାନେ ନିମ୍ନ ସ୍ଥାନ ପ୍ରାପ୍ତ ହେବେ। ଏସବୁ ଗୁଣର ବିଷୟରେ ଯମରାଜ ତାଙ୍କର ଦୂତମାନଙ୍କୁ ଜ୍ଞାନ ଦେଇଥିଲେ, କିନ୍ତୁ ଗୁଣାତୀତ ବିଷୟରେ ଯମରାଜ ତାଙ୍କ ବିଷୟରେ କହିନଥିଲେ, କାରଣ ତାଙ୍କର ସେଟା ଯୋଗ୍ୟତା ନଥିଲା। ତେଣୁ ଏଇ ଯେତେବେଳେ ଅତ୍ୟାଚାରଟା ଆସିଲା, ଏଇ ଘଟଣାଟି ହେଲା, ସେତେବେଳେ ସେ କହୁଛନ୍ତି ତାଙ୍କ ଦୂତମାନଙ୍କୁ ଏଇଟା ମାନେ ଲୋକେଶ୍ମିନ ପୁଂସ ଧର୍ମ ପରସ୍ମୃତ ଶ୍ରେଷ୍ଠ ଧର୍ମ ବର୍ତ୍ତମାନ ମୁଁ ତୁମକୁ କହୁଛି, ମୁଁ କହିନଥିଲି ଆଗରୁ। ଶ୍ରେଷ୍ଠ ଧର୍ମ କ'ଣ ନା ବାସୁଦେବେ ଭଗବତୀ ତା ନାମ ଗ୍ରହଣ ଆଦିବି, ଭଗବାନ ଯିଏକି ବସୁଦେବଙ୍କ ପୁତ୍ର, ଯିଏକି ଶୁଦ୍ଧ ସତ୍ୟସ୍ତରର, ସେଇ ଭଗବାନଙ୍କର ନାମ ଗ୍ରହଣ ବା ଶ୍ରବଣ କୀର୍ତ୍ତନ ବିଶ୍ଳେଷଣ ଇତ୍ୟାଦି ଯେଉଁ ରହିଛି, ନଅଟି ଅଙ୍ଗ ରହିଛି ଭକ୍ତିର, ଏସବୁ ହେଉଛି ଶ୍ରେଷ୍ଠ ଧର୍ମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଏଣୁ ଯାହାଙ୍କ ବିଷୟରେ ଚିନ୍ତା କଲେ ଜଣେ ଭୟରେ ମୁକ୍ତ ହେବ। ଭାଗବତର ପ୍ରତି ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଜଣେ କେମିତି ଭୟରେ ମୁକ୍ତ ହୋଇପାରିବ। ବିଶେଷ ଭାବରେ ଗୋଟିଏ ଶ୍ଳୋକ ମୁଁ କହିବି, ଷଷ୍ଠ ସ୍କନ୍ଧରେ ଗୋଟିଏ ଅଧ୍ୟାୟରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକ୍ଷିତ ମହାରାଜକୁ ଯେ ସଦୃଚିହ୍ନ ଭୟମ ଲୋକେ ପନ୍ଥା କ୍ଷମ ଅକୁତ ଭୟମ ସୁଶୀଳା ସାଧନ ଦତ୍ର ନାରାୟଣ ପରାୟଣ। ଏ ଲୋକରେ ଅକୁତ ଭୟମ ପନ୍ଥା କେଉଁଟା, ଯେଉଁ ପନ୍ଥାରେ କୌଣସି ଭୟ ନାହିଁ, ଏ ପନ୍ଥା କ'ଣ? ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ କହୁଛନ୍ତି ସଦୃଚିହ୍ନ ଭୟମ ଲୋକେ ପନ୍ଥା କ୍ଷମ ଅକୁତ ଭୟମ ସୁଶୀଳ ସାଧବ ଯତ୍ର
नारायण परायण जो पंथा जो मैंने सुशील जो मैंने सदाचारी व्यक्ति जो मैंने साधु व्यक्ति से मैंने जो मैंने भगवान नारायण का भक्त से मैंने से पंथा को ग्रहण करते भक्तिर पंथा से जो स्वामी व्याख्या कहते आप जो कर्म मार्ग जीवे कर्म मार्ग पंथा अकृत भयं पथ नुह कर्म मार्ग गले जो मैंने उन्नति कर जो मैंने नीचे अच्छा से ईर्षा करेंगे कहते हैं पतन हो जाए ये अमृत भयं पथ नुह जो मैंने ज्ञान मार्ग अच्छा से मैंने अन्य सहाये ना असहाय से निजर चिंता करेंगे निजे कमी सदगति प्राप्त हे से चिंता कर चिंता करें चिंता करें असहाय स्तर से अकृत भयं पंथ नुह किंतु एकमात्र भक्ति ही अकृत भयं पंथा सदृचिन्ह है लोके पंथाक्षम अकृत भयं सुशीला साधन जत्रो नारायण पारायण तेणु ये जो भक्ति पथ ये हूँ अकृत भयं ये कौन सी भय ना तेणु जहां आश्रय मिले जहाँ भय मुक्त हम से कमी भय प्राप्त हो पारे तेणु प्रति स्कंदरे वर्णना कर अकृत भय पंथा कम जे भय मुक्त हो पार आम समय कम रही तेनाली आलोचना करें तथापि आ गोटे जी श्लोक आम कह पाठ करवा जे भागवत ये प्रथम प्रश्न होटा जे केमी जड़े परीक्षित महाराज से प्रश्न पचार ये अथ पुछा संसिधि योगिना परम गुरु पुरुष सह जत कार्य ये मानस सर्वदा जो मैंने मृत्यु मुख पड़ती जो मान मृत्यु भय रही से मृत्यु भय कमी जन एड़े पार से प्रश्न उत्तर सुगत गोस्वामी भागवत द्वितीय स्कंद कौन प्रथम अध्याय निर्मित मानना उच्चतम अकुतो भयम योगिनाम लोक निर्मित हरे नामानुकीर्तन जो मैंने कौन जो मैंने मृत्यु भय रु दूरे चाहते निर्भय हाँ चाहते तार उपाय कौन समस्ते अनेक प्रकार चेष्टा कर निद्रा व्यवाय चबावय दिवाचार देहाराज कुटुंब भरणी ना देहापत्यकत्रादिषु आत्मसंगीश्वसु अभी तेजा क्रम तो निधन कसन न स्पर्शति साधारण जो मैंने भक्त मार्ग आसुना शतकड़ा अनिश्चित भाग लोक भक्त मार्ग आसुना से बाहर मुक्त हाँ कौन कर जो रही पुत्र परिवार सब रही सैन्य आत्मसैन्यु असत्सु जब से देखते मृत्यु प्रसन्न भी ना मृत्यु देखने देखी पार ना से रक्षा करेंगे आम भय रक्षा करें कि रक्षा करें भय मृत्यु मृत्यु कबल कहीं रक्षा करें तेनाली सुखदेव गोस्वामी अंतिम सिद्धांत तस्मा भारत सर्वात्मा भगवान ईश्वर हरि श्रोतव्य कीर्तव्य स्मर्तव्यदा अभय जो मैंने अभय चाहते जो मैंने मृत्यु मृत्यु को तर चाहते पार होगा चाहते मृत्यु को अतिक्रम करने चाहते उपाय हूँ कौन ना तस्मा भारत सर्वात्मा ये भारत वंश से तुम आस भारत वंश सुयोग्य दाया तुम्हें भगवान जे कि सर्वात्मा समस्त हृदय अच्छा जे कि सड़े सत्य पूर्ण जे कि नियंत्रणकारी एवं जे कि हरि समस्त अमंगल से हरण करती विषय शुणा कथा विषय कीर्तन करने कथा विषय स्मरण करने कथा तस्मात् भारत सर्वात्मा भगवान ईश्वर हरि स्वतव्य कर्तव्य स्मर्तव्य जहाँ अभय जो मैंने अभय प्राप्त होने चाहते ये हूँ उपाय अन्य कौन से उपाय ना तेणु विश्वनाथ चक्रवर्ती कहते जदि जन प्रश्न पचारे ଭକ୍ତିର ଯେ ନଅଟି ଅଙ୍ଗ ଅଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ ସତ୍ୟ ଆତ୍ମନିବେଦନ, ଆପଣ ଏଇ ତିନୋଟି କଥା କହିଲେ ଶ୍ରୋତବ୍ୟ କୃତିତବ୍ୟସ୍ତ ସ୍ମର୍ତ୍ତବ୍ୟସ୍ତ ଏଇ ଚେତା ଅଭୟମ, ଏଇ ତିନୋଟି ଶ୍ରବଣ କୀର୍ତ୍ତନ ଏବଂ ସ୍ମରଣ ନଅଟା ଭିତରେ ଆପଣ ତିନିଟା କହିଲେ, ତା ଭିତରେ ଆଉ କିଛି ଶ୍ରେଷ୍ଠ ଅଛି କି ନା? ତା ଭିତରେ ଶ୍ରେଷ୍ଠ ଅଛି କଣ ସେଟା? ଏକ ନିର୍ବିଦ୍ୟମାନ ଇଚ୍ଛତା ମକୃତ ଭୟମ ଯୋଗିନାମୁପନିର୍ମିତ ହରେ ନାମାନ କୀର୍ତ୍ତନ, ଏ ତିନିଟା ଭିତରେ ମଧ୍ୟ ଶ୍ରେଷ୍ଠ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ଏଇଟାକୁ ଅନ୍ୟ କୌଣସି ବିବାଦ ନାହିଁ, ଏଥିରେ ସମସ୍ତେ ନିର୍ବିବାଦ ଏଇଟା ଗ୍ରହଣ କରିଛନ୍ତି, ଯୋଗିନା ସମସ୍ତ ଯୋଗୀମାନେ ଏଇଟାକୁ ନିର୍ଣ୍ଣୟ କରିଛନ୍ତି। ଯେଉଁମାନେ ଅକୃତ ଭୟ ହେବା ପାଇଁ ଚାହୁଁଛନ୍ତି, ଯେଉଁମାନେ ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି, ସେମାନେ ଭଗବାନଙ୍କ ନାମ କୀର୍ତ୍ତନ କରିବା ପାଇଁ କୁହାଯାଇଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କର ଏହିସବୁ ଗୁଣ ରହିଛି, ଭକ୍ତର ଗୁଣ ଭଗବତ ଗୀତାରେ ଭଗବାନ କହିଛନ୍ତି, ସେଟା ଭକ୍ତର ଗୁଣ ସବୁ ରହିଛି, ଦୈବୀ ଗୁଣ। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ ଏ ଭୌତିକ ଜଗତକୁ ଗୋଟେ ଓଲଟା ବୃକ୍ଷ ସହିତ ତୁଳନା କରିଛନ୍ତି। ଉର୍ଦ୍ଧ ମୂଳ ମଦଶାଖ ମସ୍ତମ ପ୍ରାଉରଭ୍ୟମ ଚନ୍ଦ୍ରାଶି ଦଶ ପର୍ଣ୍ଣାଣି ଜସ୍ତମ ବେଦ ସଭେ ଦେବୀ, ଏ ଭୌତିକ ଜଗତକୁ ଗୋଟେ ଓଲଟା ବୃକ୍ଷ ସହିତ ତୁଳନା କରିଛନ୍ତି, ଏବଂ ସେ ବୃକ୍ଷ ବିଷୟରେ ବର୍ଣ୍ଣନା କରିକିରି ଅନ୍ତିମରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ଜାଣନ୍ତି ଏ ବୃକ୍ଷକୁ ଛେଦ କଲେ ଆମେ ଆର ଉର୍ଦ୍ଧକୁ ଯାଇପାରିବା, ଭଗବତ ଧାମକୁ ଯାଇପାରିବା, ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ କୋଡ଼ିଏଟି ଶ୍ଳୋକରେ ଭଗବାନ ପୁରୁଷୋତ୍ତମ ବିଭାଗ ଯୋଗ ଭଗବାନ ବିଷୟରେ ବିସ୍ତାର ଭାବରେ କହିଛନ୍ତି, ବିସ୍ତାର ଭାବ ହଉ ବା ସଂକ୍ଷେପ ଭାବରେ ହଉ ଯାହା ହଉ କୋଡ଼ିଏଟି ଶ୍ଳୋକରେ ମାତ୍ର କହିଛନ୍ତି। ଭଗବତ ଗୀତାରେ ଯାହା କୁହାଯାଇଛି ସବୁ ସଂକ୍ଷେପରେ କୁହାଯାଇଛି, ସମାସେନ ତତ୍ ସମାସେନ ମେ ଶୁଣୁ, ବିସ୍ତାର ଭାବରେ, କାରଣ ବିସ୍ତାର କଲେ ତ ଅନେକ ରହିଛି, ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ମାତ୍ର ସାତଶହ ଶ୍ଳୋକ ଭଗବତ ଗୀତାରେ। ତା ଦେହରେ ଅର୍ଜୁନଙ୍କର କଥା ଅଛି, ଦୁର୍ଯ୍ୟୋଧନଙ୍କ କଥା ଅଛି, ବିଷ୍ଣୁଙ୍କର ସଞ୍ଜୟଙ୍କର କଥା ଅଛି, ଧୃତରାଷ୍ଟ୍ରଙ୍କ କଥା ଅଛି, ଏସବୁ ରହିଛି। ତେଣୁ ଭଗବାନଙ୍କର ଯେତିକି ଶ୍ଳୋକ ଅଛନ୍ତି, ଛଅଶହ କେତେ ଶ୍ଳୋକ ହେବେ, ସେଥିରେ ଭଗବାନ ସଂକ୍ଷେପରେ ସବୁ ବର୍ଣ୍ଣନା କରିଛନ୍ତି ଭଗବତ ଗୀତାରେ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ଭଗବାନ ଯେତେବେଳେ ପଞ୍ଚଦଶ ଅଧ୍ୟାୟରେ ଭୌତିକ ଜଗତ ଗୋଟେ ବୃକ୍ଷ ସହିତ ତୁଳନା କଲେ, ତାଙ୍କର ଚିନ୍ତା ହେଲା ଯେ ମୁଁ ତ ଗୋଟେ ବୃକ୍ଷ ବୋଲି କହିଲି, ଆଉ ବୃକ୍ଷର ଫଳ ବିଷୟରେ କହିଲିନି, ତେଣୁ ଷୋଡ଼ଶ ଅଧ୍ୟାୟରେ ଭଗବାନ ସେ ବୃକ୍ଷର ଫଳ ବିଷୟରେ କହିଛନ୍ତି। ଦୁଇ ପ୍ରକାର ଫଳ ରହିଛି ଏ ବୃକ୍ଷରେ, ଗୋଟେ ହେଉଛି ମୋଚକ ଫଳ, ଗୋଟେ ହେଉଛି ବନ୍ଧକ ଫଳ, ଗୋଟାଏ ଆମକୁ ମୁକ୍ତି ପ୍ରଦାନ କରିବ, ଆଉ ଗୋଟେ ଆମକୁ ବନ୍ଧନ କରିବ। ତେଣୁ ଯେ ମୋଚକ ଫଳ ସେଇଟାକୁ ପ୍ରଥମେ ବର୍ଣ୍ଣନା କରିଛନ୍ତି ତିନୋଟି ଶ୍ଳୋକରେ, ତା ପ୍ରଥମ ଯେଉଁ ରହିଛି ପ୍ରଥମ ଯେଉଁ ଶବ୍ଦଟି ବ୍ୟବହାର କରିଛନ୍ତି ଅଭୟମ, ଅଭୟମ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନ ଦମସ୍ତଜ୍ଞଶ୍ଚ ସ୍ୱଧାୟସ୍ତପାର୍ଜବମ, ଆମେ କହିବା ନାହିଁ ସଂକ୍ଷେପରେ କହିବା। ତେଣୁ ଇଏ ହେଉଛି ବିଶ୍ୱନାଥ ବଳଦେବ ଜୀତାଙ୍କୁ ସମ୍ପୋଷନ୍ତି, ଏଥିରେ ଯେଉଁ ଛବିଶଟି ଗୁଣ ବର୍ଣ୍ଣନା କରାଯାଇଛି, ଦୈବ ଗୁଣ ସବୁ ରହିଛି, ଏ ଛବିଶଟି ଯାକ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମର ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଥମ ତିନୋଟି ଯେଉଁ ଗୁଣ ରହିଛି ଅଭୟମ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ, ଇଏ ହେଉଛି ସନ୍ନ୍ୟାସର ଗୁଣ, ସନ୍ନ୍ୟାସ ଯେ ସେ ଅଭୟ, ଆମ ସେଥିପାଇଁ ଆମର ଗୌପାଦନାର ଅଭୟ ଚରଣାରବିନ୍ଦ ଶିଶୁମତ ଅଭୟ ଚରଣାରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ଗୋପାଲ ମହାରାଜ କି ଅଭୟ ଚରଣାରବିନ୍ଦ, ତାଙ୍କର ଅଭୟ, ତାଙ୍କର କୌଣସି ଭୟ ନଥିଲା। ଅଭୟ ହେଉଛି ପ୍ରଥମ ଶବ୍ଦ ହେଉଛି ବ୍ୟବହାର କରିଛନ୍ତି ଭଗବାନ, ଅଭୟମ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ, ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯାଉଛନ୍ତି ସେତେବେଳେ ସେ ଅଭୟତା ପ୍ରାପ୍ତ ହେଉଛନ୍ତି। ଭଗବତ ଗୀତା ସ୍କନ୍ଦ ପୁରାଣରେ ଗୀତା ମହାତ୍ମାରେ ସେ ବର୍ଣ୍ଣନା କରାଯାଇଛି, ଷୋଡ଼ଶ ଅଧ୍ୟାୟ ବିଷୟରେ ବର୍ଣ୍ଣନା କରାଯାଇଛି, ସେଥିରେ ସେ କହୁଛନ୍ତି ସ୍କନ୍ଦ ପୁରାଣରେ କୁହାଯାଉଛି ଯେ ଗୁଜୁରାଟର ସୌରାଷ୍ଟ୍ର ଦେଶରେ ଗୋଟେ ରାଜା ଥିଲେ, ତାଙ୍କ ନାଁ ହେଉଛି ଖଡ଼ଗ ବାବୁ, ଖଡ଼ଗ ବାବୁଙ୍କର ଗୋଟେ ହାତୀ ଥିଲା ଯାହାର ନାମ ହେଉଛି ହରିମର୍ଦ୍ଦନ, ସେ ହାତୀଟା ଗୋଟେ ଥରେ ପାଗଳ ହେଇଗଲା, ପାଗଳ ହେଲା ତ ସବୁଆଡ଼େ ଚାଲିଲା ବୁଲିଲା, ଯେତେବେଳେ ଗଲା ସମସ୍ତେ ଭୟ କରିକି ସେ ଆଡ଼େଇଗଲେ। ତେଣୁ ସେହି ସମୟରେ ସେ ଗୋଟେ ନଦୀ କୂଳରେ ଯେଉଁ ହାତୀଟି ଯାଉଥିଲା, ସେହି ସମୟରେ ସେ ନଦୀରେ ଜଣେ ବ୍ରାହ୍ମଣ ସ୍ନାନ କରିକି ଆସୁଛନ୍ତି,
ତେଣୁ ଅନ୍ୟମାନେ କହୁଛନ୍ତି ହାତୀ ଆସୁଛି, ତାଗଡ଼ା ହାତୀ ଆସୁଛି, ତୁମେ ଦୂରେଇବ ଦୂରେଇବ, କିନ୍ତୁ ସେ ତାଙ୍କ କଥା ନ ଶୁଣିକରି ସେ ଭଗବତ ଗୀତା ଏଇ ଷୋଡ଼ଶ ଅଧ୍ୟାୟର ଏଇ ଷୋଡ଼ଶ ପାଠ କରୁଥିଲେ। ତେଣୁ ସେ ସେଠି ନିର୍ଭୟରେ ଯାଇ ସେଠି ପହଞ୍ଚିକରି ସେ ହାତୀ ପାଖରେ ଯାଇକିରି ସେ ହାତୀ ପାଖକୁ ଯେ ଆଉଁସି ଦେଉଛନ୍ତି। ତେବେ ଏଇ ଶ୍ଳୋକଟି ଉଚ୍ଚାରଣ କରୁଛନ୍ତି, ଅଭୟ ସତ୍ୟ ସଂସଦ ଜ୍ଞାନ ଯୋଗ ବ୍ୟବସ୍ଥିତ ଏଇ ଶ୍ଳୋକଟି ସେ ଆଚରଣ ଉଚ୍ଚାରଣ କରୁଛନ୍ତି। ତେଣୁ ସେ ହାତୀ ଯଦିଓ ପାଗଳ ହେଇଯାଇଥିଲା କିନ୍ତୁ ସେ ସେଠି କଣ୍ଟ୍ରୋଲ ହେଇଗଲା। ମାଉସ ଯେତେ ହାତୀ କଣ୍ଟ୍ରୋଲ କରନ୍ତି ସେଇଭଳି ଭାବରେ ଏଇ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟର ଏଇ ଶ୍ଳୋକ ପାଠ କରିକିରି ସେ ହାତୀଟି ନିୟନ୍ତ୍ରିତ ହେଇଗଲା। ତେଣୁ ରାଜା ଆଶ୍ଚର୍ଯ୍ୟ ହେଇଗଲେ କଟକବାବୁ। ତେଣୁ ସେ ବ୍ରାହ୍ମଣ ପାଖକୁ ଗଲେ, ସେ ବ୍ରାହ୍ମଣଙ୍କୁ ପଚାରିଲେ କ'ଣ ପାଇଁ କେମିତି ଇଏ ହାତୀ ଏତେ ଉପଦ୍ରବ କରିଥିଲା, କେମିତି ଆପଣ ତାକୁ ଶାସନ କଲେ, କେମିତି ନିୟନ୍ତ୍ରଣ ରଖିଲେ? ନାଇଁ, ଭଗବତ ଗୀତା ଷୋଡ଼ଶ ଅଧ୍ୟାୟ ଯେଉଁ ଶ୍ଳୋକ ଅଛନ୍ତି ଏଇ ଶ୍ଳୋକ ପାଠ କରିକି ତାକୁ ନିୟନ୍ତ୍ରଣ କରିଥିଲେ। ତେଣୁ ସେ ତାଙ୍କଠାରୁ ଷୋଡ଼ଶ ଅଧ୍ୟାୟର ଶ୍ଳୋକ ସେ ପାଠ କରିଥିଲେ, ଶ୍ରବଣ କରିଥିଲେ ଏବଂ ସେଇ ଶ୍ଳୋକ ପାଠ କରିକିରି ସେ ଭଗବାନ ଧାମ ପ୍ରାପ୍ତ ହେଲେ। ସ୍କନ୍ଦପୁରାଣରେ ଭଗବତ ଗୀତା ମହାତ୍ମାରେ ଷୋଡ଼ଶ ଅଧ୍ୟାୟର ମହାତ୍ମାକୁ ସେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ସ୍ତର ଜଣେ ଭଗବାନଙ୍କର ଶରଣରେ ଗଲେ ଭାଗବତ ପ୍ରତି ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କେମିତି ଜଣେ ଅଭୟ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଆମର ସମୟ କମ୍ ଅଛି, ଆମେ କହିପାରିବାନି। ତେଣୁ ଏହିଭଳି ଭାବରେ ବର୍ଣ୍ଣନା କରାଯାଇଛି ଆମର ସେଥିରେ ପ୍ରକୃତରେ ଭୟ କେତେବେଳେ ଆସୁଛି, ଭୟଂ ଦ୍ୱିତୀୟା ବିନିବେଶ ଦଶା ବିଷାଦ ପିତସ୍ୟ ବିପର୍ଯ୍ୟୟ ସ୍ମୃତି ତନ୍ମୟ ହାତ ବୁଦ୍ଧ ଆବଜୟତ ଭକ୍ତୈକ ଏସନ୍ ଗୁରୁଦେବ ଆତ୍ମା। ଯେତେବେଳେ ଆମେ ଭଗବାନ ଭୁଲି ଯାଉଛେ ସେତେବେଳେ ଆମର ଭୟ ହେଉଛି, କିନ୍ତୁ ଯେତେବେଳେ ଆମେ ଭଗବାନଙ୍କୁ ସ୍ମରଣ କରୁଛେ ସେତେବେଳେ ଆମର ଆଉ ଭୟ ରହୁନି। ତେଣୁ ଭଗବାନ ଯାହାଙ୍କ ସ୍ମରଣରେ ଗଲେ ଜଣେ ଅଭିଭାବତା ପ୍ରାପ୍ତ ହେବେ, ଭଗବାନଙ୍କୁ ଭୟ ଆସିବ। ତେଣୁ ଗୋପୀମାନେ ଦେଖୁଛନ୍ତି ବାଳଂ ଚତଶ୍ୟାବରସି କ୍ରୀଡ଼ ଅକୁତୋ ଭୟମ ଗୋପ୍ୟ ସ୍ତୁର୍ଣ୍ଣ ସମଭ୍ୟ। ତେଣୁ ସାଙ୍ଗେ ସାଙ୍ଗେ ଗୋପୀମାନେ ସେଠିକି ଯାଇଛନ୍ତି, ସମଭ୍ୟ ତା ପାଖକୁ ଯାଇଛନ୍ତି ଏବଂ ଜଗୁ ଜାତ ସମ୍ଭ୍ରମା ବହୁତ ଆନନ୍ଦ ହୋଇଛନ୍ତି, କାରଣ ସେ ଚିନ୍ତା କରୁଛନ୍ତି ତାଙ୍କ କୃଷ୍ଣ ବୋଧେ ମୃତ୍ୟୁବରଣ କରିଥିବେ, ଭୟ ହେଇଯାଇଛି ଯେତେବେଳେ ବିରାଟ ରୂପ ଦେଖିଛନ୍ତି। କିନ୍ତୁ ଯେତେବେଳେ ଦେଖୁଛନ୍ତି ବାଳଂ ଚତସ୍ୟ ଉରସି କେଡ଼ନ୍ତମ ଅକୃତ ଭୟମ ଛୋଟ ପିଲା ଜଣ କୃଷ୍ଣ କ'ଣ କରୁଛନ୍ତି ନା ତାଙ୍କର ପକ୍ଷରେ ଅକୃତ ଖେଳ ଖେଳୁଛନ୍ତି, ହେଲା ତାଙ୍କର ଆଣ୍ଠିକିରି ସବୁ ଛଅ ଦିନର ପିଲା, ସେ ଛଅ ଦିନର ପିଲା କ'ଣ କରିପାରିବ, କିନ୍ତୁ ତଥାପି ସେ ସେଠି ରହିଛନ୍ତି। ତେଣୁ ସେମାନେ ସବୁ ଯାଇକିରି ଗୋପ୍ୟ ସ୍ତୁର୍ଣ୍ଣ ସମବ୍ୟକ୍ତ ଯବୁ ଜାତ ସମ୍ଭ୍ରମ ଯାଇକିରି ବହୁତ ଉଚ୍ଚାରେ ରହିଛି ନା, ପର୍ବତ ଭଳିଆ ରହିଛି ତାର ଆକାର ବର୍ଣ୍ଣନା କରାଯାଇଛି। ତେଣୁ ଗୋଟେ ସିଡ଼ି ଆଣିକିରି ତାକୁ ପକେଇକିରି ସିଡ଼ିରେ ଚଢ଼ିକି ଯାଇକିରି କୃଷ୍ଣକୁ ନେଇକିରି ଯାଇଛନ୍ତି ଏବଂ ତାପରେ ତାଙ୍କ ସବୁ କୃଷ୍ଣକୁ ରକ୍ଷା କରିବା ପାଇଁ ସବୁ ବିଭିନ୍ନ ପ୍ରକାର କୃଷ୍ଣଙ୍କର ନାମ ଭଗବାନଙ୍କ ନାମ ମାଧ୍ୟମରେ କୃଷ୍ଣକୁ ସେ ରକ୍ଷା କରିବେ। ଏଇଭଳି ଭାବେ ଷଷ୍ଠ ସ୍କନ୍ଦ ଏଇ ପର୍ବ ସବୁ ବର୍ଣ୍ଣନା କରାଯିବ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବନ୍ଦ କି, ତାଇ ଗୋବର୍ଣ୍ଣ ଆନନ୍ଦେ ଜୟ ଶ୍ରୀ।